ହାଇ ଭିୟର୍ସ, ହେଲ୍ଥ ପାର୍କର ଆଉ ଏକ ଫ୍ରେଶ୍ ଏପିସୋଡ଼କୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଜାଣିବା ନିର୍ମୂଳିଲତା ବିଷୟରେ। ଭୂଇ ନିମ୍ବ, ହଳଦୀ ଓ ନିର୍ମୂଳିଲତା ଏ ତିନି ଦ୍ରବ୍ୟକୁ ଏକତ୍ର ବାଟି ଲଗାଇଲେ ଯାବତୀୟ ପ୍ରକାରର ଚର୍ମରୋଗ ନିବାରିତ ହୋଇଥାଏ। ଏହି ଲତାକୁ ଅତି ଚିକ୍କଣ କରି ବାଟି ପେଟରେ ବୋଳିଲେ ଗୁଳ୍ମ, ପ୍ଲିହା, ଯକୃତ ଆଦି ଉଦର ରୋଗ ସବୁ ଭଲ ହୋଇଯାଏ। ରାଶି ତେଲ ସଙ୍ଗେ ଏହି ଲତାରୁ କିଛି ପକାଇ 8 ଦିନ ପରେ ସେ ତେଲକୁ ଛାଣି ଲଗାଇଲେ ମୁଣ୍ଡରୁ ହୁଳା ବାହାରିବା, ମୁଣ୍ଡ ଭ୍ରମିବା, କେଶ ଉପୁଡ଼ିବା, ଚକ୍ଷୁକୁ ଅନ୍ଧାର ଦିଶିବା ପ୍ରଭୃତି ନିବାରିତ ହୁଏ। ଏହି ଲତାକୁ ଶୁଖାଇ କୁଟି ଚୂର୍ଣ୍ଣ କରି ଉଷ୍ଣ ଜଳ ସହ ଗୋଳି ସେବନ କରିଲେ ଗୁଳ୍ମ, ପ୍ଲିହା, ଯକୃତ, ଉଦରୀ, ଶୂଳ, ଅଜୀର୍ଣ୍ଣ ପ୍ରଭୃତି ରୋଗ ଭଲ ହୋଇଯାଏ ଏବଂ ଦେହରେ ଯାବତୀୟ ପ୍ରକାର ଚର୍ମରୋଗ ମଧ୍ୟ ଭଲ ହୋଇ ଦେହର କାନ୍ତି ଦିନକୁ ଦିନ ବୃଦ୍ଧି ପାଏ। କିସମିସ୍ ଓ ନିର୍ମୂଳିଲତା ଏ ଦୁଇ ଦ୍ରବ୍ୟକୁ ସମ ପରିମାଣରେ ଆଣି ଏକତ୍ର ଜଳରେ ମିଶାଇ ସେ ଜଳରେ ଦହି ମିଶାଇ ପିଲାମାନଙ୍କୁ ସେବନ କରାଇଲେ ସେମାନଙ୍କର ଉଦରସ୍ଥ କୃମିମାନେ ବିନାଶ ପାଆନ୍ତି। ଏହି ଲତା ସିଝାଇ ଜଳରେ ବ୍ରଣାଦି ଧୌତ କରିଲେ ତାହା ସବୁ ଅଳ୍ପ ଦିନ ମଧ୍ୟରେ ଶୁଷ୍କ ହୋଇଯାଏ। ଅମ୍ଳପିତ ବିକାରରେ ଏହାକୁ ବାଟି ଲଗାଇଲେ ତାହା ଅଳ୍ପ ଦିନ ମଧ୍ୟରେ ଭଲ ହୋଇଯାଏ। ନିର୍ମୂଳି ଲତାକୁ ଜଳରେ ସିଝାଇ ସେହି ୱାଥ ଜଳ ସଙ୍ଗରେ ମହୁ ପ୍ରକ୍ଷେପ ଦେଇ ସେବନ କଲେ ଅପସ୍ମାର ରୋଗ ଦୂର ହୁଏ।
ତେବେ ଆମ ଚ୍ୟାନେଲର ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ବଟନ୍ଟିକୁ ଦବାନ୍ତୁ, ଯାହା ସହିତ ଆପଣମାନେ ଆପଣମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାର ବିଭିନ୍ନ ପ୍ରକାର ଟିପ୍ସ ପ୍ରତ୍ୟେକ ଦିନ ପାଇପାରିବେ। ହେଲ୍ଥ ପାର୍କ।